ସଭୟ ମନେ ଡାକନ୍ତି ଆହେ ବୀରବର କେଣେ ଗଲ ଆସ ବେଳ ହେଉଛି ଉଚୁର ସଖୀଙ୍କ ମଠକୁ ଆଉ କେତେବେଳେ ଯିବା ନ ଯାଇନି କିଏ ବନ ମଧ୍ୟରେ ରହିବା ବହୁତ ଡାକନ୍ତେ ଯହୁ ଲକ୍ଷ୍ମଣ ନଇଲେ ନିରେଖନ୍ତେ ତହି ପତ୍ର ଖଣ୍ଡିଏ ଦେଖିଲେ ପଢ଼ି ମୂର୍ଚ୍ଛାଗତ ହେଲେ ସୁନ୍ଦରୀ ରତନ ବୋଲେ ସଦା ଶିବ ଚେତି କରନ୍ତି ରୋଦନ
ହୃଦୟ କର ମାରି ମହାସତୀ ଉଚ୍ଚ ସ୍ୱରେ ରୋଦନ କରନ୍ତି ଏକାକୀ କରିଣ ଘୋର ଅରଣ୍ୟରେ କେଣେ ଛାଡ଼ିଗଲ ସୌମିତ୍ରୀ ହେ ଦେବର ମୋର ଜାଣିବାରେ ଦିନେ କରି କହି ନାହିଁ କେଉଁ ଅବଗୁଣେ ଛାଡ଼ି ଗଲ ମୋତେ ତୁମ୍ଭେ ଚିତ୍ତରେ ଦୟା ନ ବହି ହେ ଦେବର ପୁଣି ବୋଲନ୍ତି ହେ ପ୍ରାଣପତି କାହିଁ ପାଇଁ ଦେଲ ଏ ବିପତ୍ତି କେଉଁ ଦୋଷ କଲି ବିଚାର ନ କରି ପୁଣି ପାଶୁ ତେଜିଲ ଯୁବତୀ ହେ ଭୋନାଥ ପିତା ସତ୍ୟ ରଖିବା ନିମନ୍ତେ ବାସ କଲ ଯେ ଘୋର ବନସ୍ତେ ମୂର୍ଚ୍ଛିନ ପାରି ସଙ୍ଗତରେ ଗଲି ତୁମ୍ଭେ ମୂର୍ଚ୍ଛିଲ କେ ମନ୍ତେ ମୋତେ ହେ ଭୋନାଥ ରାବଣ ଯେ ହରି ଘେନି ଗଲା ଲଙ୍କାପୁରେ ନେଇଣ ରଖିଲା ଅସୁରପୁରେ ବନ୍ଦୀ ହୋଇ ରହିଲି ତାଠାରେ ମୋ ଚିତ୍ତନ ବଳିଲା ହେ ଭୋନାଥ ସମୁଦ୍ରରେ ବନ୍ଧ ବାନ୍ଧି କରି ମୋର ନିମନ୍ତେ ରାବଣ ମାରି କେତେ କଷ୍ଟରୁ ଉଦ୍ଧାରି ଆଣି ଏବେ ମୋତେ କଲ ତୁମ୍ଭେ ଏତେ ସରି ହେ ଭୋନାଥ ନୟନରୁ କ୍ଷଣେ ହେଲେ ଦୂର କୋଟି ଯୁଗ ମଣ ବୀରବର ନିରାଶ ବୁଦ୍ଧି ଏବେ କାହୁଁ ଶିଖିଲ ସ୍ନେହ ଭାଙ୍ଗିଣ କଲ ଅନ୍ତର ହେ ଭୋନାଥ ଏକେ ଗର୍ଭିଣୀ ଦୁଜେ ନାୟିକା ବନ ମଧ୍ୟେ ନିବେଶିଲ ଏକା ଧର୍ମଜ୍ଞ ହୋଇ ଅଧର୍ମ ଆଚରିଲ ସେ ପାପକୁ ନ କରିଣ ଶଙ୍କା ହେ ଭୋନାଥ ନାଥ ପଥ ନ ଜାଣଇ କେଣେ ଯିବି କେଉଁ ପ୍ରକାରେ ଜୀବ ରଖିବି ଦୈବ ମୋ କର୍ମେ ଏହା ଲେଖିଥିଲା ଗୀତେ ସଦାଶିବ ଏହା ଭାବି ହେ ସୁଜନେ
ସମ୍ଭାଳି ବୋଲନ୍ତି ଜନକ ଦୁହିତି ତୁ ମୋତେ ବିଧାତା ଦେଲୁ ଏ ଘୋର ବିପତ୍ତି ସର୍ବଶୁଭେ ଲକ୍ଷ୍ମଣ ଘରକୁ ବେଗେ ଯାଉ ଯିବା ପଥେ ଉପଦ୍ରବ କିଛି ତାକୁ ନହୁ ତହୁ ଚଳି ଜାନ କି ଥୋକାଏ ଦୂର ଯାଆନ୍ତି ପଥ ନ ଜାଣିବ ନସ୍ତେ ରୋଦନ କରନ୍ତି ବାଲମିକ ଋଷି ଶିଷ୍ୟେ ବନସ୍ତ ଭିତରେ ବୁଲୁଣ ଯେ ଥିଲେ ଫଳ ମୂଳ ଖୋଜିବାରେ ରୋଦନ ଶୁଣିଣ ଆସି ମିଳିଲେ ସେ ତହିଁ ଚିହ୍ନିଣ ବୋଲନ୍ତି ଏତ ଆମ୍ଭ ବୈ ଦେହି ନୟନ ଲୋତକ ପୋଛି ପଚାରନ୍ତି ଧୀରେ କାହିଁକି କାନ୍ଦୁଛ ତୁମ୍ଭେ ଅରଣ୍ୟ ଭିତରେ ଏତ ବଡ଼ ଅସମ୍ଭବ ଲାଗିଲା ମନକୁ କହ କି କାରଣେ ତୁମ୍ଭେ ଅଇଲ ବନକୁ ଏତେ କହି ସୀତାଙ୍କୁ ସଙ୍ଗତେ ଘେନି ଗଲେ ବାଲ୍ମୀକ ମୁନି ଅଗ୍ରତରେ ଭେଟାଇଲେ ଦେଖି ଉଚ୍ଚ କାନ୍ଦି ମୁନି ପାଦେ ଓଳଗିଲେ ବୋଲେ ଶିବ ବାଲ୍ମୀକ ଦେଖି ପୁଚ୍ଛା କଲେ ମୁନି ବର ପୁଚ୍ଛନ୍ତି ଜାନକି ମୁଖ ଚାହିଁ କେମନ୍ତ ଚରିତ ଏହୁ କହ ବୈ ଦେହି ରୋଦନ କରୁଛ ତୁମେ କେବଳ କାରଣ ବନକୁ ଅଇଲ କିମ୍ପା ଏକାକୀ ହୋଇଣ କି ଚମତ୍କାର କଥା କହ ମୋ ଆଗର ଯଥାର୍ଥ କରିଣ କହ କପଟ ନ କର ବୁଡ଼ିଲା ସକଳ କୂଳ ଧର୍ମ ବୁଡ଼ାଇଲ କୂଳବତୀ ହୋଇ ଏକା ଏଥକୁ ଅଇଲ ଆଉ ନିକି ସଂସାର ରହିଲା ବୈ ଦେହି ସଂଶୟ ଫିଟାଇ କହ ସଦାଶିବ କହି ମୋହର ମନରେ ପତିମାନଙ୍କୁ ମୁଁ ଦେଖି ତ ଆସିବି, ଶୁଣି ସନ ମତ କଲେ ଶ୍ରୀ ରଘୁନନ୍ଦନ, ସଙ୍ଗତେ ଆସିଲେ ମୋର ବୀର ଯେ ଲକ୍ଷ୍ମଣ, ପାଦେ ଗମିବାରୁ ବନେ ଶ୍ରମ ମୁଁ ପାଇଲି, ଦିବ୍ୟ ପୁଷ୍କରୀ ବାଟେ ସ୍ନାନ କଲି, ଜଳପାନ କରି ତହି କଲି ମୁଁ ଶୟନ, ନ କହିଣ ମୋତେ ଛାଡ଼ି ଗଲେ ହେ ଲକ୍ଷ୍ମଣ, ନିଦ୍ରା ଭାଙ୍ଗି ଉଠିଣ ମୁଁ ତାଙ୍କୁ ନ ଦେଖିଲି, ପତ୍ର ଖଣ୍ଡିଏ ମୁଁ ଶଯ୍ୟା ଶିଷ୍ୟଙ୍କୁ ଦେଖିଲି, ମୋର ଜାଣିବାରେ କିଛି କରି ନାହିଁ ଦୋଷ, ଅବଶ୍ୟ ଶ୍ରୀରାମ ମୋତେ କଲେ ହେ ନିରାଶ, ନିର୍ଦ୍ଦୟ ପୁରୁଷ ରାମ ନ ବିଚାରି ମନେ, ବେନି ମାସ ବାସିଲେ ବନେ, ଏ ଭାଷା କହିଣ ସୀତା ହୋଇଲେ ମୌନ, କହେ ସଦା ଶିବ ମୁନି ଏ ସତ୍ୟ ବଚନ। ଦକ୍ଷିଣ ରାମଚନ୍ଦ୍ର ତ୍ୟାଗ କଲେ, ପରମ ଧାର୍ମିକ ସେହୁ ଦୟାଳୁ ପୁରୁଷ, ଅଦୋଷ କି ସ୍ତ୍ରୀ ଠାରେ କରନ୍ତେ ସେ ରସ, ଏତେ ପାଞ୍ଚି ଧ୍ୟାନରେ ବସିଲେ ମୁନି ବର, ଜାଣିଲେ ସେ କିଛି ଦୋଷ ନାହିଁ ଜାନ ଶ୍ରୀରାମ ସୁକୃତ ଗଲା ନାସ, ପତିବ୍ରତା ସ୍ତ୍ରୀ ଠାରେ ବହିଲେ ଜାରସ। ଜ୍ଞାନ କେଜି ବୋଲନ୍ତି ସେ ଶୁଣ ଦେବୀ ସୀତା, ଏଥିପାଇଁ ମନ ମଧ୍ୟ ନ କର ତୁ ଚିନ୍ତା, କର ଯା ମଣ ହିଁ ସୁଖେ ରହି ମଢ଼ିଆରେ, ଜାନକୀ ପଶିଲେ ଶୁଣି ମଢ଼ିଆ ଭିତରେ, ଋଷି କୁମାରୀ ମାନଙ୍କ ସଙ୍ଗେ ଭେଟ ହେଲେ, ଯେ ଯାହାର ମାନ୍ୟ ଧର୍ମ ବିଧି ମତେ କଲେ, ଋଷି ସୁତା ମାନେ ଜଳ କମଣ୍ଡଳୁ ଦେଲେ, ଚରଣ ସର ଋଷି କୁମାରୀ ଏ ଆଣିଦେଲେ ତତ୍ପର ନ ଭୁଞ୍ଜନ୍ତି ସୀତା କ୍ରୋଧେ ହୋଇ ଜର ଜର ପ୍ରବୋଧିଣ ତାହାଙ୍କୁ ସେ କହିଲେ ଅପାର ଶୁଣି ମହାସତୀ ତହୁ କିଛି ଗ୍ରାସ କଲେ ବିରସ ମନରେ ତାଙ୍କ ଆଶ୍ରମେ ରହିଲେ ଏହିପରି ତହିଁ କିଛି ଦିନ ଗଲା ବହି ଶୁଣ ହେ ସୁଜନ ଜନେ ସଦାଶିବ କହି
কপালে কর মারি মহাসতী, অতি উচ্চরে রোদন করন্তি, আহা পুত্র মোর দুঃখীর ধন, এহা থিলা তুম্ভ কর্ম লিখন, সে জন্মিল বন মধ্যরে, যে জন্মিল বন মধ্যরে, বস্ত্র খণ্ডিয়ে ন মিলিলা শৈল কোমল পত্র উপরে, যে জন্মিল বন মধ্যরে, জন্ম হইথিলে অযোধ্যাপুরে, কেতে উৎসব হুঅন্তরাজ্যরে, বধাই কেতে শ্রীরাম হুঅন্তে, হাট ধোবা তুঠ জোর করন্তে, সে পিতা খুড়ুতা তুম্ভর, সে পিতা খুড়ুতা তুম্ভর, মাতা গণে তাঙ্ক জুর করি দিয়ন্তে ধন বসন ভণ্ডার, যে ধন বসন ভণ্ডার, শয়ন করন্ত যে ভুবনে, মণ্ডু থান্তে তাকু অতি যতনে, চুয়া চন্দন পিচি কামারিণ, নেত পতাকা চান্দুয়া বান্ধিণ, সে শোইথান্ত হৃষ্ট মনে, যে শোইথান্ত হৃষ্ট মনে, অগুরু চন্দন অন্তুড়ি জাড়িণ, সে কুথান্তে দাসী মানে, যে সে কুথান্তে দাসী মানে, এড়ে সুলভ বিহীন রখিলা পথকু আনি এতে দুঃখ দেলা, অরক্ষ প্রায়ে কষ্ট ভুঞ্জিল, রাজপুত্র হই এহা সহিল, যে এহা দেখিলা মো আখি, যে এহা দেখিলা মো আখি, ধিক জীবন মো ন যাই রহিছি, এতে কষ্ট তুম্ভ দেখি, যে এতে কষ্ট তুম্ভ দেখি, রবি তলে ছন্তি যেতে সুন্দরী, নাহি নথিবে কেহি মহাপরি, জনক ঝিও শ্রীরাম ঘরণী, মো কর্মে এহা লেখা থিলা পুণি, সে গলা টলি সর্বসুখ, যে গলা টলি সর্বসুখ, সদা শিব কহে ভোমন্দ দৈব, দুঃখ পরে দেলু দুঃখ, যে দুঃখ পরে দেলু দুঃখ, ছাড় কথাকু মনে করুছু ସତ କରି ଘେନ ଏପଏ ହୋଇବେ ତୋର ସଂସାର ଧାରଣ ଧନୁର୍ଧର ପଣେ କେହୁ ନୋହିବେ ଯେ ସରି ଅଯୋଧ୍ୟା କଟକରେ ହୋଇବେ ଦଣ୍ଡଧାରୀ ଅପୂର୍ବ ସୁନ୍ଦର ପୁତ୍ର ପାଳ ଯତ୍ନ କରି ଅଳ୍ପ ଦିନେ କଷ୍ଟ ହୋଇବ ତୁମ୍ଭେ ପାରି ନିକଟରେ ପିତା ପୁତ୍ରଙ୍କର ଭେଟ ହେବ କରପତ୍ର ଯୋଡ଼ି କହେ ବୈଶ୍ୟ ସଦାଶିବ ଶୁଣିଣ ଜାନକୀ ମନେ ଆନନ୍ଦ ହୋଇଲେ ଅତ୍ୟନ୍ତ ସ୍ନେହରେ ଘେନି ପୁତ୍ରକୁ ପାଳିଲେ ପଞ୍ଚୁଆତି ଷଠି ଘର ଉଠି ଆରି ଗଲା ଏକୋଇଶ ଦିନ ଆସି ପ୍ରବେଶ ହୋଇଲା ଋଷିମାନଙ୍କୁ ଡକାଇ ବାଲ୍ମୀକ ମୁନି ନାମକରଣ ସେ କରାଇଲେ ପୁତ୍ର ବେନି ଲବଙ୍ଗ ତଳରେ ଯହୁଁ ପ୍ରସବ ହୋଇଲେ ପ୍ରଥମ କୁମର ନାମ ଲବ ବୋଲି ଦେଲେ କୁଶ ପାଣି ମନ୍ତ୍ରୀ ଦେଇଥିଲେ ମହାମୁନି ଦ୍ୱିତୀୟ କୁମର ନାମ ଦେଲେ କୁଶ ଜାଣି ଲବ କୁଶ ନାମ ଦେଲେ ସର୍ବମୁନି ବର ପ୍ରବେଶ ହୋଇଲେ ଯାଇ ଯେ ଯାହା ମନ୍ଦିର ସେ ମୁନି ବିଦ୍ୟାକୁ ପଢ଼ାଇ ଶସ୍ତ୍ରଶାସ୍ତ୍ର ବିଦ୍ୟାରେ ନିପୁଣ ପୁତ୍ର ହେଲେ ଦେବାସୁର ନ ବର୍ତ୍ତନ୍ତି ସେ ଧନୁ ଧଇଲେ ମାତା ଯାହାଙ୍କର ସୀତା ପିତା ରଘୁନାଥ ସେ କିମ୍ପା ନହିବେ ଜଗତର ସମରଥ ଜାନକୀଙ୍କ ଆନନ୍ଦ କହିଲେ ନ ସରଇ ପାସରନ୍ତି ସେ ପୁତ୍ରଙ୍କ ମୁଖ ଚାହିଁ ବାଲ୍ମୀକ ପାଳନ୍ତି ଅତ୍ୟନ୍ତ ସ୍ନେହ ଭରେ ବୋଲେ ସଦାଶିବ ଶୁଣ ଏଠୁ ଅନନ୍ତରେ